ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଏଗାର ଏଉତାରେ ରିହବ୍ୟାମ୍ ଜିରୁସାଲାମରେ ଉପସ୍ଥିତ ହୁଅନ୍ତେ ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବ୍ୟାମ୍ଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଜିହୁଦା ଓ ବିନ୍ୟାମିନ୍ ବଂଶର 180,000 ବଚ୍ଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଜିହୁଦାର ରାଜା ସଲମନଙ୍କ ପୁତ୍ର ରିହବ୍ୟାମ୍ଙ୍କୁ ପୁଣି ଜିହୁଦା ଓ ବିନ୍ୟାମିନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମେମାନେ ଯାତ୍ରା କରିବ ନାହିଁ କି ବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଜାରବ୍ୟାମ୍ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ। ଏଉତାରେ ରିହବ୍ୟାମ୍ ଜିରୁସାଲମରେ ବାସ କରି ରକ୍ଷା ନିମିତ୍ତ ଜିହୁଦା ଦେଶରେ ନଗରମାନ ନିର୍ମାଣ କଲେ। ସେ ବୈଥଲହମ୍ ଓ ଐଟମ୍ ଓ ତକୟ ଓ ବୈତସୁର ଓ ସୋଖୋ ଓ ଅଦୁଲମ୍ ଓ ଗାଥ ଓ ମାରେସା ଓ ସିଫ ଓ ଅଦରଇମ୍ ଓ ଲାଖିସ୍ ଓ ଅସେକା ସରା ଓ ଅୟାଲୋନ୍ ଓ ହିବ୍ରୋନ୍ ଜିହୁଦାର ଓ ବିନ୍ୟାମିନ୍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର ବେଷ୍ଟିତ ନଗର ସବୁ ନିର୍ମାଣ କଲେ। ଆଉ ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ। ଆଉ ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଷା ରଖିଲେ, ପୁଣି ନଗର ସବୁକୁ ଅତିଶୟ ଦୃଢ଼ କଲେ। ଆଉ ଜିହୁଦା ଓ ବିନ୍ୟାମିନ୍ ତାଙ୍କର ପକ୍ଷ ହେଲେ। ଆହୁରି ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ, କାରଣ ଲେବୀୟମାନେ ଆପଣା ଆପଣା ନଗରର ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଜିହୁଦା ଓ ଜିରୁସାଲାମକୁ ଆସିଲେ, ଯେହେତୁ ଜାରବ୍ୟାମ୍ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ। ପୁଣି ସେ ଉଚ୍ଚସ୍ଥଳୀ ସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣ ନିର୍ମିତ ଗୋବସ୍ତ ସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍ ଜିରୁସାଲାମକୁ ଆସିଲେ। ଏହି ରୂପେ ସେମାନେ ଜିହୁଦାର ରାଜ୍ୟ ଦୃଢ଼ କଲେ। ପୁଣି ସଲମନଙ୍କର ପୁତ୍ର ରିହବ୍ୟାମ୍ଙ୍କୁ 3 ବର୍ଷ ପର୍ଯ୍ୟନ୍ତ ବଳବାନ କଲେ, କାରଣ ସେମାନେ 3 ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ସଲମନଙ୍କର ପଥରେ ଚାଲିଲେ। ପୁଣି ରିହବ୍ୟାମ୍ ମହଲତ୍ ନାମ୍ନି ଏକ ଭାର୍ଯ୍ୟା ଗ୍ରହଣ କଲେ। ସେ ଦାଉଦଙ୍କର ପୁତ୍ର ଜିରେମତ୍ର ଓ ଜିସିର ପୁତ୍ର ଇଲିଆବ୍ର କନ୍ୟା ଅବିହୈଲର କନ୍ୟା ଥିଲା। ସେ ତାଙ୍କ ଔରସରେ ଜିଉସ୍ ଓ ସମରିୟ ଓ ସହମ୍ ନାମକ ପୁତ୍ରମାନଙ୍କୁ ଜାତ କଲା। ଏଥିଉତ୍ତରେ ରିହବ୍ୟାମ୍ ଅବସାଲମ୍ର କନ୍ୟା ମାଖାକୁ ବିବାହ କଲେ। ସେ ସ୍ତ୍ରୀ ତାଙ୍କ ଔରସରେ ଅବିୟ ଓ ଅତ୍ୟ ଓ ଶିଶ ଓ ସଲମିତ୍କୁ ଜାତ କଲା। ରିହବ୍ୟାମ୍ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବସାଲମ୍ର କନ୍ୟା ମାଖାକୁ ଅଧିକ ପ୍ରେମ କଲେ। ସେ 18 ପତ୍ନୀ ଓ 60 ଉପପତ୍ନୀ ଗ୍ରହଣ କଲେ ଓ 28 ପୁତ୍ର ଓ 60 କନ୍ୟା ଜାତ କଲେ। ପୁଣି ରିହବ୍ୟାମ୍ ମାଖାର ପୁତ୍ର ଅବିୟକୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ, କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା। ଆଉ ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଜିହୁଦା ଓ ବିନ୍ୟାମିନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ। ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ, ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।